ଟିଭିରେ ଘନ ଘନ ନ୍ୟୁଜ୍ ମହାମାରୀ କରୋନାର କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ, କେତେ ଆରୋଗ୍ୟ ଆଉ କେତେ ମୃତ୍ୟୁବରଣ କରିଲେଣି। ସକାଳୁ ଟିଭି ଲଗାଇ ସୋମା ଦେଖୁଥିଲା ନ୍ୟୁଜ୍। ଟିଭି ବନ୍ଦ କରି ଦୀର୍ଘ ନିଶ୍ୱାସଟିଏ ମାରି ସୋମା ମନେ ମନେ ଭାବୁଥାଏ, ଏମିତି ପରିସ୍ଥିତି ଆସିବ ବୋଲି କିଏ କେବେ ଭାବିଥିଲା କି ବୋଲା। ପୋକ ମାଛି ପରି ଲୋକ ମରୁଛନ୍ତି, ସବୁଆଡ଼େ ତାଲା ବନ୍ଦ, ମଣିଷ ହୋଇ ମଣିଷକୁ ସାହାଯ୍ୟ କରିବାକୁ ବି ଡରୁଛନ୍ତି। ଏହି ଭୂତାଣୁ ସଂକ୍ରମଣ ରୋଗ ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ। ଅନେକ ଲୋକ ଚାକିରିରୁ ଛଟି, ରୋଜଗାରର ବାଟ ବି ବନ୍ଦ, ପ୍ରାୟ ସବୁଆଡ଼େ ଅନାହାର। ପ୍ରବାସୀ ଓଡ଼ିଆମାନେ ନିଜ ରାଜ୍ୟକୁ ଆଗମନ କରିଲେଣି। ଏଗୁଡ଼ା ପ୍ରତ୍ୟହ ଟିଭିରେ ଶୁଣି ଶୁଣି ଭାରି ଡର ଲାଗିଲାଣି। ସତରେ କ'ଣ ଯେ ହେବ ଆଗକୁ ଭଗବାନ ହିଁ ଜାଣନ୍ତି। ନୂଆ ନୂଆ ବାହାଘର ହୋଇଥାଏ ସୋମା ଆଉ ରମେଶର। ଶାଶୁ ଶ୍ୱଶୁର ଦୁହେଁ ନଣନ୍ଦଙ୍କ ଘରକୁ ବୁଲିବାକୁ ଯାଇ ଲକଡାଉନରେ ଫସି ସେଇଠି ଅଛନ୍ତି। ରମେଶ ଏକ ଡାକ୍ତରଖାନାର ଆକାଉଣ୍ଟାଣ୍ଟ ଭାବେ କାମ କରେ, ସେଥିପାଇଁ ସୋମାକୁ ଟିକେ ଡର ଲାଗେ। ସେ ରମେଶକୁ ଯତ୍ନରେ ଚଳିବାକୁ କହେ। ଡାକ୍ତରଖାନାରେ ବାରମ୍ବାର ହାତକୁ ସାନିଟାଇଜ୍ କରିବା, ଗ୍ଲୋଭ୍ସ ପିନ୍ଧିବା, ମାସ୍କ ବ୍ୟବହାର କରିବାକୁ ମନେ ପକାଇ ଦିଏ ସେ। ସେଦିନ ସକାଳ 8ଟାରୁ ରମେଶ ଡାକ୍ତରଖାନାକୁ ଚାଲିଗଲା। ସୋମା ଆଉ କରିବ ବା କ'ଣ, ଘରେ ଏକୁଟିଆ ନିଜର କାମ ସାରି ସବୁଦିନ ପରି ଟିଭି ଲଗାଇ ବସିଥିଲା। ହଠାତ୍ ଆମ୍ବୁଲାନ୍ସର ସାଇରନ୍ ଶବ୍ଦ ଶୁଣି ସେ ଗେଟ୍ ପାଖକୁ ଗଲା। ଆମ୍ବୁଲାନ୍ସଟି ଲାଗିଲା ପଡ଼ିଶା ଘର ଆଗରେ। ସୋମା କିଛି ଭାବିବା ଆଗରୁ ପଡ଼ିଶା ଘରର ସନ୍ଧ୍ୟା ଅପା, ତାଙ୍କ ସ୍ୱାମୀ ଏବଂ ଶାଶୁ ଆମ୍ବୁଲାନ୍ସରେ ଚଢ଼ି ଚାଲିଗଲେ। ସଙ୍ଗେ ସଙ୍ଗେ କିଛି ଲୋକ ତାଙ୍କ ଘର ସାନିଟାଇଜ୍ କରିଲେ। ତାଙ୍କର ତଳ ଉପର ହୋଇ ଦୁଇଟି ପୁଅ, ବୟସ ପାଖାପାଖି 10 ଆଉ 12 ବର୍ଷ ହେବ। ସୋମା ଭଳି ସମସ୍ତେ ନିଜ ନିଜ ଘର ଭିତରେ ଥାଇ ଦେଖୁଥାନ୍ତି ଏ ଦୃଶ୍ୟ। ସୋମା ଘର ଭିତରକୁ ଆସି ଥକା ମାରି ସୋଫା ଉପରେ ବସିପଡ଼ିଲା। କିଛିଦିନ ହେବ ପୂର୍ବରୁ ସନ୍ଧ୍ୟା ବାପାଙ୍କ ସ୍ୱାମୀ ଓଡ଼ିଶା ବାହାରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିଲେ। 14 ଦିନ ପରେ ମଧ୍ୟ ତାଙ୍କର କିଛି ଲକ୍ଷଣ ଆସିନଥିଲା, କିନ୍ତୁ ପାଖାପାଖି ମାସେ ପରେ ଲକ୍ଷଣ ଆସିବାରୁ ଘରର ସମସ୍ତେ କୋଭିଡ୍ ଟେଷ୍ଟ କରିଥିଲେ। ସନ୍ଧ୍ୟା ବାପା, ତାଙ୍କ ସ୍ୱାମୀ ଆଉ ଶାଶୁଙ୍କର ପଜିଟିଭ୍ ଆସିଛି। ଛୁଆ ଦୁଇଟାଙ୍କର ବୋଧହୁଏ ନେଗେଟିଭ୍। ଛୁଆ ଦୁଇଟାଙ୍କର କଥା ମନେ ପଡ଼ିବା ପରେ ସୋମା ପୁଣି ଧାଇଁଲା ଗେଟ୍ ଆଡ଼େ। ପିଲା ଦୁଇଟି ଘର ପିଣ୍ଡାରେ ମନ ଦୁଃଖ କରି ବସିଥିଲେ। ପଡ଼ିଶା ଘରୁ ପଜିଟିଭ୍ ବାହାରିବାର ଦେଖି ସମସ୍ତେ ନିଜ ନିଜ ଘର ଭିତରେ ସାନିଟାଇଜ୍ କରିବାରେ ବ୍ୟସ୍ତ। ସନ୍ଧ୍ୟା 4:30ରେ ରମେଶ ଡାକ୍ତରଖାନାରୁ ଆସିଲା। ରମେଶକୁ ଜଣା ସବୁ ଆଜିର ଘଟଣା ବିଷୟରେ, କାରଣ ସେ କାମ କରୁଥିବା ହସ୍ପିଟାଲରେ କୋଭିଡ୍ ସେଣ୍ଟର ଅଛି। ସେମାନେ ଏବେ କରିବେ କ'ଣ, ବିଚଳିତ ହୋଇ ସୋମା ପ୍ରଶ୍ନ କଲା। ହାଲିଆ ହୋଇ ହସ୍ପିଟାଲରୁ ଫେରିଥିବା ରମେଶ ଚାହୁଁଥିଲା କେମିତି ସେ ଶୀଘ୍ର ଗାଧୋଇ ପାଧୋଇ କ'ଣ ଟିକେ ଖାଇବ। ସକାଳ 8ଟାରୁ ଯାଇଥିଲା ଯେ ଫେରିଲା ବେଳକୁ ସନ୍ଧ୍ୟା 4:30 ବାଜିଗଲାଣି। ବିରକ୍ତ ହୋଇ ରମେଶ ଚିଡ଼ି ଉଠିଲା ଆଉ କହିଲା, ସେମାନେ ଯାହା କରିବେ ସେମାନେ ସେ କଥା ବୁଝିବେ, ତୁମକୁ ଏତେ ଚିନ୍ତା କାହିଁକି। ଲୋକଟା ଦିନସାରା କେଉଁଠି ପାଣି ଟୁପେ ପିଇଛି କି ନାହିଁ ପଚାରିବା ତ ଦୂରର କଥା, ହାତକୁ ଗାମୁଛାଟି ବି ବଢ଼େଇ ଦେବାକୁ କଷ୍ଟ ହେଉଛି। ସୋମା କିଛି କହିଲାନି, ଚେୟାର ଉପରେ ଆଣି ଟାୱେଲଟେ ଥୋଇଦେଇ କହିଲା, ଖାଇବା ସବୁ ତ ଥଣ୍ଡା ହୋଇଯାଇଛି, ଟିକେ ଅପେକ୍ଷା କର, ମୁଁ ଗରମ କରିଦେବି। ରମେଶ ଗାମୁଛା ନେଇ ଗାଧୁଆ ଘରକୁ ପଶି ଯାଉ ଯାଉ କହିଲା, ଶୀଘ୍ର କର, ମୋ ପେଟ ଜଳିଲାଣି। ରମେଶ ଗାଧୋଇ ସାରି ଖାଇ ବିଶ୍ରାମ ନେଲା। ସୋମା ପୁଣି ଗେଟ୍ ପାଖକୁ ଗଲା। ପିଲା ଦୁଇଟି ସେମିତି ଘର ବାହାରେ ପିଣ୍ଡାରେ ବସିଥାନ୍ତି। ସୋମା ସେ ଦୁଇଜଣଙ୍କୁ ଡାକିଲା। ପିଲା ଦୁଇଟିଙ୍କୁ ପଚାରି ବୁଝିଲା କ'ଣ ଖାଇଛି କି ନାହିଁ। ଭାରି କରୁଣ, ନିରୀହ ଚାହାଣିରେ ଚାହିଁ ପିଲା ଦୁଇଟି ସକାଳୁ ପାଉଁରୁଟି ଖାଇ ଅଛନ୍ତି ବୋଲି କହିଲେ। ହଁ, ଏ ସମୟରେ କେଉଁ ସମ୍ପର୍କୀୟ ବି ସାହାଯ୍ୟ କରିବାକୁ ଆସିପାରିବେନି। ସୋମା ଅପେକ୍ଷା କରିବାକୁ କହି ଘର ଭିତରକୁ ଯାଇ ଗରମ କରିଥିବା ଖାଦ୍ୟ ଟିକେ ଆଣି ଦୁଇଜଣଙ୍କୁ ବଢ଼ାଇଦେଲା। ପିଲା ଦୁଇଟି ଖାଇବା ନେଇ ଘରକୁ ଗଲେ। ସନ୍ଧ୍ୟା ପ୍ରାୟ 7ଟା ବେଳକୁ ରମେଶକୁ ପିଲା ଦୁଇଙ୍କ କଥା କହିଲା। କ'ଣ ଖାଇବେ ସେମାନେ, କେମିତି ରହିବେ, ରମେଶ ବୁଝିପାରିଲା ସୋମାର କଥା। ସନ୍ଧ୍ୟା ବାପାଙ୍କର ସ୍ୱାମୀଙ୍କ ଫୋନ୍ ନମ୍ବର ରଖିଥିଲା ରମେଶ। ଫୋନ୍ କରି ଭଲ ମନ୍ଦ ବୁଝିଲା ସେମାନ। ଶେଷରେ ସୋମା ସନ୍ଧ୍ୟା ବାପାଙ୍କୁ କହିଲା, ଯଦି ଅନୁମତି ମିଳେ ତୁମେ ସବୁ ଆସିବା ପର୍ଯ୍ୟନ୍ତ ପିଲା ଦୁଇଟି ଆମ ଘରେ ରୁହ। ସେପଟୁ ସନ୍ଧ୍ୟା ବାପା ଛୋଟ ପିଲା ପରି କାନ୍ଦି କାନ୍ଦି କହିଲେ, ଏଥିରେ ଅନୁମତି ନେବା କ'ଣ ଦରକାର, ଭାବିଥିଲି ତ ତତେ ଫୋନ୍ କରି ପିଲାଙ୍କ ଦାୟିତ୍ୱ ଦେବି ବୋଲି। କିନ୍ତୁ ପରେ ମୋ ବିବେକ ମୋତେ ମନା କଲା। ଯେଉଁଠି ନିଜ ଲୋକ ଛୁଇଁବାକୁ ଡରୁଛନ୍ତି ସେଠି ତତେ କେମିତି କହିଥାନ୍ତି। ଦିନସାରା ଆଜି ପିଲାଙ୍କ ଚିନ୍ତା ଲାଗୁଥିଲା। ମୋ ମନ କଥା ତୁ ଜାଣିପାରୁ, ଆଜି ବି ତୋରି ପରି କିଛି ମଣିଷଙ୍କ ପାଖରେ ମଣିଷ ପୁଣି ଅଛି ବୋଲି ସଂସାରଟା ଚାଲିଛି। ତୁ ନିଜର ନ ହେଲି ଯେଉଁ ଉପକାର କରିଲୁ ତାହା ମୁଁ ସାତ ଜନ୍ମରେ ଶୁଝିପାରିଲିନି। ସନ୍ଧ୍ୟା ଅପାଙ୍କୁ ଆଶ୍ୱାସନା ଦେଇ ସୋମା କହିଲା, ହଉ ଅପା ତୁମେ ଆଉ କାନ୍ଦନି, ଜଲ୍ଦି ସୁସ୍ଥ ହୋଇ ଫେରିଆସ। ପିଲାଙ୍କ କଥା ଆଦୌ ଚିନ୍ତା କରନି। ତମେ ଆସିବା ପର୍ଯ୍ୟନ୍ତ ପିଲାମାନେ ମୋ ଦାୟିତ୍ୱ।